ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଦେଶରେ March 2027 ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା। ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଏକ ପେଡ଼ ମା କେ ନାମ ଅଭିଯାନରେ କରିବେ ଚାରାରୋପଣ। ଢେଙ୍କାନାଳକୁ ସୌରଶକ୍ତି ସମୃଦ୍ଧ ଜିଲ୍ଲାରେ ପରିଣତ କରିବା ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟରେ ବର୍ଷା ହେବା ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। କେନ୍ଦ୍ର ସରକାର 2027 March ଜାତିଭିତ୍ତିକ ଜନଗଣନା ସହ ଦୁଇଟି ପର୍ଯ୍ୟାୟରେ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଲଦାଖ, ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନଗଣନା 2026 ଅକ୍ଟୋବର ମାସରୁ ଆରମ୍ଭ ହେବ। ଏ ନେଇ ଆସନ୍ତା 16 ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ। ସୂଚନାଯୋଗ୍ୟ, 2011 ହୋଇଥିବା ଶେଷ ଜନଗଣନା ଦୁଇଟି ପର୍ଯ୍ୟାୟରେ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଘରକୁ ତାଲିକାଭୁକ୍ତ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଜନଗଣନା କରାଯାଇଥିଲା। ପ୍ରସ୍ତାବିତ 2021 ମଧ୍ୟ ଦୁଇଟି ପର୍ଯ୍ୟାୟରେ ଜନଗଣନା ଲାଗି ସ୍ଥିର କରାଯାଇଥିଲା। ତେବେ ଦେଶବ୍ୟାପୀ କୋଭିଡ୍ ମହାମାରୀ ଯୋଗୁଁ 2021 ଜନଗଣନାକୁ ସ୍ଥଗିତ ରଖାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀସ୍ଥିତ ଭଗବାନ ମହାବୀର ବନସ୍ଥଳୀ ପାର୍କରେ ଚାରାରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏକ ପେଡ଼ ମା କେ ନାମ ଅଭିଯାନରେ ଏକ ବଟବୃକ୍ଷ ଲଗାଇବେ। ଏହା ଆରାବଳୀ ସବୁଜ ପ୍ରାଚୀର ଯୋଜନା ଅଧୀନରେ ଆରାବଳୀ ବନାଞ୍ଚଳରେ 700 ଦୈର୍ଘ୍ୟ ବନାଞ୍ଚଳ ପୁନଃ ବନୀକରଣ ପଦକ୍ଷେପର ଅଂଶସ୍ୱରୂପ। ଏହି ଯୋଜନା ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରୋଜଗାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ସଂସଦର ମୌସୁମୀ ଅଧିବେଶନ ଜୁଲାଇ ମାସ 21 ଆରମ୍ଭ ହୋଇ ଅଗଷ୍ଟ ମାସ 12 ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ସଂସଦର ଉଭୟ ଗୃହ 3 ପରେ କାର୍ଯ୍ୟ କରିବା ନେଇ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟିରେ ନିଷ୍ପଭି ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟିର ସୂଚନା ଅନୁସାରେ ଅଧିବେଶନକୁ ଶୃଙ୍ଖଳିତ କରିବା ପାଇଁ ସରକାର ସବୁ ଦଳଙ୍କ ସହ ସମନ୍ୱୟ ରକ୍ଷା କରି ଆଲୋଚନା ମାଧ୍ୟମରେ ଗୃହକୁ ଚଳାଇବା ପାଇଁ ପ୍ରୟାସ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ରିଜିଜୁ କହିଛନ୍ତି, ଆଗାମୀ ଅଧିବେଶନରେ ଅପରେସନ୍ ସିନ୍ଦୁର ବିଷୟରେ ଗୃହରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରୀୟ ଜନଜାତି ସୁରକ୍ଷା ଆୟୋଗର ସଦସ୍ୟ ଆଶା ଲାକ୍ରା ସମ୍ବଲପୁର ଗସ୍ତରେ ଯାଇ ଜିଲ୍ଲାର ସମସ୍ତ ବ୍ଲକର ଅନୁସୂଚିତ ଜନଜାତିର ପ୍ରତିନିଧି ଓ ସଦସ୍ୟଙ୍କ ସହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଜମିପଟ୍ଟା, ଜାତିଗତ ପ୍ରମାଣପତ୍ର, ରାସ୍ତାଘାଟ, ପାନୀୟ ଜଳ, ହାତୀ ଉପଦ୍ରବ, ଜଙ୍ଗଲ ନଷ୍ଟ ଆଦି ବିଷୟରେ ଆଲୋଚନା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜିଲ୍ଲାର ସମସ୍ତ ଜନଜାତିଙ୍କ ନିକଟରେ ଠିକ୍ ଭାବେ ପହଞ୍ଚିବା ନେଇ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀମତୀ ଲାକ୍ରା ପଚାରି ବୁଝିଥିଲେ। ଶାସନ ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରତିଷ୍ଠା ନୁହେଁ ବରଂ ଜନସେବାରେ ସମର୍ପିତ ହେବାକୁ ପରାମର୍ଶ ଦେଇଛନ୍ତି। ତହସିଲଦାରମାନେ ଲୋକଙ୍କ ଅଭିଯୋଗ ଶୁଣିବା ସହ ତ୍ୱରିତ ସମାଧାନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ଭୂମି ପ୍ରଶାସନକୁ ଆଧୁନିକ ଓ ଲୋକାଭିମୁଖୀ କରିବା ପାଇଁ ପ୍ରତିଶ୍ରତିବଦ୍ଧ। ଓଡ଼ିଶାରେ କୌଣସି ବ୍ୟକ୍ତି ଭୂମିହୀନ ରହିବେ ନାହିଁ। 4 ଡିସିମିଲରୁ କମ୍ ଜମି ଥିବା ଲୋକଙ୍କୁ ଭୂମିହୀନ ଭାବେ ବିବେଚନା କରାଯାଇ ସେମାନଙ୍କୁ ଜମି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞପୀତ ଅଞ୍ଚଳ ପରିଷଦ ଅଧୀନ ଇଣ୍ଡୋର ଷ୍ଟାଡିୟମ୍ଠାରେ ଆୟୋଜିତ ସୁଭଦ୍ରା ମେଳା ଓ ଉତ୍କର୍ଷ ନିମାପଡ଼ା 2025 ସମ୍ମିଳନୀକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭାମ୍ ପଟି ଆଜି ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଉତ୍କର୍ଷର ପରିଭାଷା ବ୍ୟାଖ୍ୟା କରିବା ସହ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ନେଇ ମତ ରଖିଥିଲେ। ନିଜ ଅଞ୍ଚଳର ବିକାଶ ହେଲେ ଜିଲ୍ଲା ଓ ରାଜ୍ୟସ୍ତରରେ ବିକାଶ ହେବ ବୋଲି ରାଜ୍ୟପାଳ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା କହିଛନ୍ତି, ଉତ୍କର୍ଷ ନିମାପଡ଼ା ସମ୍ମିଳନୀ ଦ୍ୱାରା ଆଗାମୀ ଦିନରେ ପୁରୀ ଜିଲ୍ଲା ମଧ୍ୟରେ ନିମାପଡ଼ା 1 ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ ହେବ। ପୂର୍ବରୁ ଅପରେସନ୍ ସିନ୍ଦୁରରେ ପ୍ରାଣ ହରାଇଥିବା ଶହୀଦଙ୍କ ସ୍କୃତିରେ ନିମାପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳ ଜିଲ୍ଲାରେ 4,400 କୋଟି ଟଙ୍କା ମୂଲ୍ୟରେ 23 ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ଜିଲ୍ଲାରେ 50,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜିଲ୍ଲାର 26,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଢେଙ୍କାନାଳକୁ ସୌରଶକ୍ତି ସମୃଦ୍ଧ ଜିଲ୍ଲାରେ ପରିଗଣିତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ଢେଙ୍କାନାଳ ଜିଲ୍ଲାକୁ ଓଡ଼ିଶାର ସୌରଶକ୍ତି ସମୃଦ୍ଧ ଜିଲ୍ଲା ଏବଂ ରାଜ୍ୟର ଅଗ୍ରଣୀ ଜିଲ୍ଲା ଭାବେ ପରିଣତ କରିବା ହେଉଛି ଆମ ସରକାରର ଲକ୍ଷ୍ୟ। ଆଜି ଏଠାରେ 50,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଶିଳ୍ପର ପ୍ରକଳ୍ପର ଶ୍ରୀ ଗଣେଶ ଆଜି ଆମେ କରୁଛୁ। ଇଏ ସବୁ ପ୍ରକଳ୍ପ ଯୋଗୁଁ ଆମ ଢେଙ୍କାନାଳ ଜିଲ୍ଲାର 26,400ଟି ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ଆଜି ଆସିଛି। ଢେଙ୍କାନାଳର ପିଲା, ଢେଙ୍କାନାଳର ଯୁବକ ଆଜି ଆଉ ବାହାର ରାଜ୍ୟକୁ ଯିବ ନାହିଁ କାମ କରିବା ପାଇଁ, ଭବିଷ୍ୟତକୁ ସେ ନିଜେ ତା ହାତରେ ଗଢିବ, ଆଉ ସେଥିପାଇଁ ଆଜି ଆମ ସରକାର ପ୍ରତିଶ୍ରୁତିବଦ୍ଧ।
ଯୁବ ନେତୃତ୍ୱକୁ ଆଗକୁ ଆଣିବା ଏବଂ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଜିଲ୍ଲାରେ 120 କୋଟି ଟଙ୍କା ବ୍ୟୟ ଟକଳରେ ମୁଖ୍ୟମନ୍ତ୍ରୀ ବାଜି ରାଉତ କ୍ରୀଡ଼ା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ଏଥିରେ ଖେଳ ପଡ଼ିଆ, ସିନ୍ଥେଟିକ୍ ଆଥ୍ଲେଟିକ୍ ଟ୍ରାକ୍, ହକି ଟ୍ରେନିଂ ସେଣ୍ଟର ସହ 100 ଶଯ୍ୟା ବିଶିଷ୍ଟ ଛାତ୍ରାବାସ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ଏହି ଅବସରରେ ରମ୍ଭାଠାରେ ଓଡ଼ିଶା ପ୍ରଦେଶ ଗଠନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ଅଭିବୃଦ୍ଧି କରିବା ପାଇଁ ବରପୁତ୍ରମାନଙ୍କ ଅବଦାନର ସ୍କୃତିରେ ନିର୍ମିତ 41 ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀ ଉନ୍କୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଛତ୍ରପୁର ଷ୍ଟାଡିୟମ୍ଠାରେ ମୁଖ୍ୟମନ୍ତ୍ରୀ 70,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ 2 ଉପମୁଖ୍ୟମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏବଂ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ କାର୍ଯ୍ୟକ୍ରମରେ ସାମିଲ ହେବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳି ରଣା ଜଣେ ସାଧାରଣ ମହିଳା ନୁହନ୍ତି, ବରଂ ତାଙ୍କର ସମାଜ ପ୍ରତି ଅସାଧାରଣ କାର୍ଯ୍ୟ ଲାଗି ଚଳିତ ବର୍ଷ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଛନ୍ତି। ଆସନ୍ତାକାଲି ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମତୀ ରଣାଙ୍କୁ ସମ୍ମାନିତ କରାଯିବ। ଜଣେ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିବା ଗୀତାଞ୍ଜଳି ବାଲ୍ୟ ବିବାହ ରୋକିବା, ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା, ପରିବେଶର ସଂରକ୍ଷଣ ଆଦି ଦିଗରେ ଅନବରତ ଉଦ୍ୟମ ଜାରି ରଖି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏ ସମ୍ପର୍କରେ ସୁବର୍ଣ୍ଣପୁରରୁ ଆମ ସମ୍ବାଦଦାତା ବେଣୁଧର ପ୍ରଧାନଙ୍କ ରିପୋର୍ଟ।
ସୁବର୍ଣ୍ଣପୁର ଜିଲ୍ଲାର ଗ୍ରାମାଞ୍ଚଳ ପରିବେଶରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳି ରଣା ନିଜର ଦକ୍ଷତା ଓ ସେବା ଦ୍ୱାରା ସମାଜ ପ୍ରେରିତ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ହୋଇପାରିଛନ୍ତି। ଦୀର୍ଘ 15 ବର୍ଷ ଧରି ଗ୍ରାମୀଣ ଶିଶୁ, ମହିଳା, ପରିବେଶ ସହ ସମାଜ ବିକାଶରେ ସମର୍ପିତ ରୁଗୁଡ଼ିପାଲି ଗାଁର ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସରକାରୀ ସ୍ତରରେ ଅନେକ ଥର ପୁରସ୍କୃତ ହୋଇଛନ୍ତି। ନିଜ ସେବା କାର୍ଯ୍ୟକୁ ନେଇ କହନ୍ତି,
ଗାଁର ଶିଶୁ, ଗର୍ଭବତୀ ମା, ପ୍ରସୂତି ମା, ମହିଳା ଓ କିଶୋରୀଙ୍କ ସ୍ୱାସ୍ଥ୍ୟ ଶିକ୍ଷା ସହ ମାନସିକ ଏବଂ ଶାରୀରିକ ବିକାଶକୁ ନେଇ କାମ କରି ଆସୁଛି। ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ଶିଶୁଙ୍କ ଶୈକ୍ଷିକ ବିକାଶ ଓ ମା'ମାନଙ୍କର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେଉଛି, ଏପରିକି ମୋ ଗାଁକୁ ବାହ୍ୟମୂଳ ମୁକ୍ତ ସହ ବାଲ୍ୟ ବିବାହ ମୁକ୍ତ ଗାଁ ଭାବେ ଘୋଷିତ କରିପାରିଛି। ମୋ ଅଙ୍ଗନବାଡ଼ି କେନ୍ଦ୍ରକୁ ସବୁଜ ପରିବେଶ ଭରା ଏକ ଆଦର୍ଶ କେନ୍ଦ୍ର କରିପାରିଥିବାରୁ ଏଥର ପ୍ରକୃତି ମିତ୍ର ପୁରସ୍କାର ମିଳିଛି। ଏହାଛଡ଼ା ଜାତୀୟ ଜନଗଣନା, ସାମାଜିକ ନ୍ୟାୟ ପ୍ରଦାନ କାର୍ଯ୍ୟରେ ସଚେତନତା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରି ମୁଁ ଖୁସି ଅଛି।
ବାଚସ୍ପତି ସୁରମା ପାଢ଼ୀ ଆଜି ନୟାଗଡ଼ ଜିଲ୍ଲା ରଣପୁରରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ବାଚସ୍ପତି ବିଭାଗୀୟ ଅଧିକାରୀମାନଙ୍କୁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଭୁବନେଶ୍ୱରସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାର ବିଧାୟକମାନଙ୍କ ସହ ଶିମିଳିପାଳ ଜୈବ ମଣ୍ଡଳକୁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଭାବେ ଘୋଷଣା କରିବା ନେଇ ଆଲୋଚନା କରିଛନ୍ତି। ବୈଠକରେ ପ୍ରଧାନ ମୁଖ୍ୟ ବନ ରକ୍ଷକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳ ପାୱାର ସଚିନ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ନିଶାମୁକ୍ତ ସମାଜ ଗଠନ ଦିଗରେ ସମସ୍ତେ ସଚେତନ ହୋଇ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ପାଣିପାଗ, ରାଜ୍ୟରେ ଆସନ୍ତାକାଲିଠାରୁ ପୁଣି ଥରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 15 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଦେଶରେ ମାର୍ଚ୍ଚ 2027ରୁ 2 ପର୍ଯ୍ୟାୟରେ ହେବ ଜନଗଣନା। ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି 1 ପେଡ଼ 1 କେ ନାମ ଅଭିଯାନରେ କରିବେ ଚାରାରୋପଣ। ଢେଙ୍କାନାଳକୁ ସୌରଶକ୍ତି ସମୃଦ୍ଧ ଜିଲ୍ଲାରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟରେ ବର୍ଷା ହେବା ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।